ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଅତୀଶ କୁମାର ଶତପଥୀ। ଆଜ୍ ହୋଲି ଗାଁ ନେଇକରି ସହର ତ ଖୁବ୍ ଉଷ୍ଣାକିଥି ଲୋକେ ମନାଉଛନ୍ ରଙ୍ଗର ପରବ ହୋଲି। ହୋଲି ଉତ୍ସବ ପାଳନ ଆଗନୁ ଆଜି ସକାଳୁ ମନ୍ଦିରମାନଙ୍କେ ଖାସ୍ ପୂଜା କରାଯାଉଛି। ଗଲାକାଲି ପଶ୍ଚିମ ଓଡ଼ିଶାରେ ସବୁ ଜାଗାନ ଗୋଡ଼ି ଖାଇ ମନାଯାଇଛି। ଋତୁର ନୂଆ ଫଲ ଫୁଲ ଦେବତାଙ୍କୁ ନ ଭୋଗ ଲଗାଯାଇଛି। ହୋଲି ଅବସରରେ ଗାଁର ସହରର ଭିନ୍ ଭିନ୍ ଜାଗାନ ନାମଯଜ୍ଞ ଆୟୋଜନ କରାଯାଉଛି। ଭୁବନେଶ୍ୱର ସହିତ ସବୁ ଜାଗାନ କେନ୍ସି ଅଘଟନକେ ରୋକବାର ଲାଗି ନଏଦ ଘାଟ କେନାଲମାନଙ୍କେ ଅଗ୍ନିଶମ ବାହିନୀର କର୍ମଚାରୀମାନଙ୍କୁ ନିୟୋଜିତ କରାଯାଇଛି। ନଦୀର ଗାଧୁଆ ଘାଟମାନଙ୍କେ ଲାଇଫ୍ ଗାର୍ଡ ଜାକେଡାର ରବର୍ଟ ବୋର୍ଡ ସହିତ 6 ଜଣ ଲେଖା ଉଦ୍ଧାରକାରୀ ଦଳ ନିୟୋଜିତ କରାଯାଇଛି। ସେନା ସମ୍ବଲପୁର ଆଜ୍ ହୋଲି ଅବସରରେ ହୋଲି ସମୟଥି ଶାନ୍ତି ଶୃଙ୍ଖଳା ରକ୍ଷା କରବାର ଦିଗରେ ପୁଲିସ୍ ଓ ପ୍ରଶାସନ ତରଫରୁ ଦରକାରୀ ପଦକ୍ଷେପ ନିଆଯାଉଛି। ଫଗୁ ବ୍ୟବହାରକେ ଜୋର୍ ଦିଆଯାଇଛି ଆର୍ କେମିକାଲ୍ ମିଶା ରଙ୍ଗ ନାଇଁ ଖେଳବାରକେ ଲୋକ କୁହାଯାଇଛି। କିଛି ଅଘଟନ ହେଲେ 112 ନମ୍ଘରକେ ଫୋନ୍ କରବାରକେ ଅଗ୍ନିଶମ ବିଭାଗ ତରଫରୁ ସୂଚନା ଦିଆଯାଇଛି। ଚଳିତ ଆର୍ଥିକ ବର୍ଷର ପୂରା ହେବାର 6 ଦିନ ଆଗନୁ ପୂର୍ବତଟ ରେଲପଥ 250 ନିୟୁତ ଟନ୍ ମାଲ୍ ପରିବହନ କରିକରି କୀର୍ତ୍ତିମାନ ସ୍ଥାପନା କରିଛି। ପୂର୍ବତଟ ରେଲପଥ ଆଗରୁ ସବୁ ରେକର୍ଡକେ ଭାଙ୍ଗିକରି ରେଳବାଇ ସବୁ ଜୋନ୍ରୁ ଅଟକା ମାଲ୍ ପରିବହନ କରିଛି। ଏ ସମୟ ଭିତରେ 149.507 ନିୟୁତ ଟନ୍ କୋଇଲା ପରିବହନ କରିଛି। ଲଗାତାର 5 ଥର ଲାଗି ପୂର୍ବତଟ ରେଳପଥ 200 ମିଲିୟନ୍ ଟନ୍ରୁ ଅଟକା ମାଲ୍ ବୁଝେଇ କରି ମାଇଲ୍ ଖୁଣ୍ଟ ଅତିକ୍ରମ କରିଛି। ପୂର୍ବତଟ ରେଳପଥ ଅଜନ୍ତି ଥିବାର 3 ରେଳମଣ୍ଡଳ ଭଲ୍ କାମ କରିଥିବାରୁ ଏ ଲକ୍ଷ୍ୟ ହାସଲ ହୋଇପାରିଛି ବୋଲି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା କହିଛନ୍। 2023-24 ଆର୍ଥିକ ବର୍ଷରେ 200 ମିଲିୟନ୍ ଟନ୍ କୋଇଲା ଉତ୍ପାଦନ କରବାର ଥି ମହାନଦୀ କୋଲ୍ଫିଲ୍ଡ ଲିମିଟେଡ୍ ଏମ୍ସିଏଲ୍ ପହିଲା ଠାନ୍ ପାଇଛି। ଏତଦ୍ ସହିତ କୋଇଲା ଉଦ୍ୟୋଗ ଥି ଗୋଟିଏ ନୂଆ ମାନଦଣ୍ଡ ଆର୍ ଉତ୍କୃଷ୍ଟତାର କୀର୍ତ୍ତିମାନ ସ୍ଥାପନ କରିପାରିଛେ ବୋଲି ଏମ୍ସିଏଲ୍ର ଅଧ୍ୟକ୍ଷ ଆର୍ ପ୍ରବନ୍ଧନ ନିର୍ଦ୍ଦେଶକ ଉଦୟ ଅନନ୍ତ କାବୁଲେ ସୂଚନା ଦେଇଛନ୍। ଦେଶର ଶକ୍ତି ଆବଶ୍ୟକତାକେ ନଜରକେ ରଖିକରି ଏମ୍ସିଏଲ୍ ଜଜବଜ କୋଇଲା ଉତ୍ପାଦନ କରବାର ଦିଗେ ପଦକ୍ଷେପ ନେଇଛେ ବୋଲି ଶ୍ରୀ କାବୁଲେ କହିଛନ୍। ଗାଡ଼ିମାନଙ୍କେ ଲାଗିଥିବାର ଫାଷ୍ଟ୍ୟାଗ୍କେ ବ୍ୟାଙ୍କ ସହିତ କେୱାଇସି ନାଇଁ କରିଥିଲେ 31 ମାର୍ଚ୍ଚ ଉତରୁ ସେଟା ବନ୍ଦ ହୋଇଯିବା। ଫାଷ୍ଟ୍ୟାଗ୍ ଭି ବାଲାନ୍ସ ଥିଲେ ଭି ଆଉ କାମ ନା କରେ। ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ନିୟମ ଅନୁସାରେ ଫାଷ୍ଟ୍ୟାଗ୍ ପ୍ରକ୍ରିୟା ପୂରା କରବାର ଲାଗି ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଏନ୍ଏଚ୍ଏଆଇ ତରଫରୁ କୁହାଯାଇଛି। ଗାଡ଼ି ପଞ୍ଜୀକରଣ ପ୍ରମାଣପତ୍ର ପରିଚୟ ପତ୍ର ସହିତ ଠିକଣା ପ୍ରମାଣପତ୍ର ଦେଇକରି ଫାଷ୍ଟ୍ୟାଗ୍ ବ୍ୟବହାରକାରୀମାନେ ଅନ୍ଲାଇନ୍ ଆର୍ ଅଫ୍ଲାଇନ୍ ଜରିଆ କେୱାଇସି ଅପଡେଟ୍ କରିପାରିବେ। ଇନୁ ଜନରେ ଯାଇପାରେ ଯେ ଥରେ ଲଗାଯାଇଥିବାର ଫାଷ୍ଟ୍ୟାଗ୍ ଷ୍ଟିକର 5 ବର୍ଷ ତକ କାମ କରସି ତାର ଉତରୁ ଫେର ଘାଏ କେୱାଇସି ଅପଡେଟ୍ କରିକରି ଷ୍ଟିକର ବଦଲାବାରକେ ପଡ଼ସି। ଏବେ ଏପ୍ରିଲ୍ 1 ତାରିଖରୁ କେନ୍ଦ୍ର ଓ ରାଜ୍ୟ ସରକାର ପେନ୍ସନ୍ଭୋଗୀମାନଙ୍କ ଲାଗି ପେନ୍ସନ୍ଟି ନୂଆ ନିୟମ ଲାଗୁ ହେବ ବୋଲି ପେନ୍ସନ୍ ଫଣ୍ଡ ରେଗୁଲେଟରି ଆଣ୍ଡ ଡେଭଲପମେଣ୍ଟ ଅଥରିଟି ଜଣାଇଛନ୍। ନ୍ୟାସନାଲ୍ ପେନ୍ସନ୍ ସିଷ୍ଟମ୍ ସୁରକ୍ଷା ଲାଗି ଏହି ନୂଆ ନିୟମ ଲାଗୁ ହେବା। ଏପ୍ରିଲ୍ 1 ତାରିଖରୁ ନୂଆ ଓ ଜୁନା ସବୁ ପେନ୍ସନ୍ ଭୋଗୀମାନେ 2-ଫ୍ୟାକ୍ଟର ଅଥେଣ୍ଟିକେସନ୍ ଦୁଇଥାକିଆ ପ୍ରମାଣୀକରଣ ଉପଯୋଗ କରିକରି ଏନ୍ପିଏସ୍ ସିଷ୍ଟମ୍ ଥି ଲଗ୍ଇନ୍ କରିପାରିବେ। ଏଥୁ ଭିନ୍ ଭିନ୍ ସାଇବର ଆଉ ଅନ୍ଲାଇନ୍ ଠକେଇକେ ରୋକାଯାଇପାରବା। ଭୁବନେଶ୍ୱରରେ ଥିବା ବିଶ୍ୱ ଦକ୍ଷତା କେନ୍ଦ୍ରଟି 2024-25 ଶିକ୍ଷା ବର୍ଷ ଲାଗି ଭିନ୍ ଭିନ୍ ଅତ୍ୟାଧୁନିକ ବିଷୟଟି ସ୍ପଟ୍ ନା ଲେଖା ଏବେ କେଲନୁ ମୂଳ ହେବା। ସ୍ପଟ୍ ନା ଲେଖା ଏପ୍ରିଲ୍ 6 ତାରିଖ ତକ ଚାଲବା। ସ୍କୁଲ୍ ଅଫ୍ ଇଞ୍ଜିନିୟରିଂ ଆର୍ ସ୍କୁଲ୍ ଅଫ୍ ସର୍ଭିସେସ୍ ପାଠ୍ୟକ୍ରମ ଅଧୀନତି ଥିବାର 7ଟା ବିଷୟଟି ନା ଲେଖା ସକାଳ 9 ଉପର ବେଲା 5 ବଜେ ତକ ଚାଲବା। ରାଜ୍ୟ ଯୋଗ୍ୟ ଆର୍ ଆଗ୍ରହୀ ପ୍ରାର୍ଥୀମାନେ ନା ଲେଖାବାରକେ ଦରକାରୀ ପ୍ରମାଣପତ୍ର ସାଙ୍ଗେ ଆଣିକରି ଆଇବାର ଲାଗି ବିଶ୍ୱ ଦକ୍ଷତା କେନ୍ଦ୍ର ତରଫରୁ କୁହାଯାଇଛି। 2023-24 ବର୍ଷ ଲାଗି 108 ଜଣ ପୁଲିସ୍ ଅଧିକାରୀ ଆର୍ କର୍ମଚାରୀଙ୍କୁ ଡିଜିପି ଡିକ୍ସ ଆୱାର୍ଡ ପ୍ରଦାନ କରାଯିବା। ଏବେ ଏପ୍ରିଲ୍ 1 ତାରିଖ ଦିନ ହେବାରକେ ଥିବା 99ତମ ପୁଲିସ୍ ପ୍ରତିଷ୍ଠା ଦିବସ ଅବସରରେ ପୁରସ୍କାର ଦିଆଯିବ ବୋଲି ପୁଲିସ୍ ମୁଖ୍ୟାଳୟ ତରଫରୁ କୁହାଯାଇଛି। ଏହି ପୁରସ୍କାର ପାଇବାର ଲାଗି 6 ଜଣ ଆଇପିଏସ୍ ଅଧିକାରୀ ଭିଲ୍ ମନୋନୀତ ହୋଇଛନ୍। ରାସ୍ତା ତରାତି ବେଆଇନ ଗାଡ଼ି ପାର୍କିଂ କରିଥିଲେ ମହାନଗର ନିଗମର ଟୋଇଂ ଭେହିକିଲ୍ ଆସିକରି ସେମାନଙ୍କୁ ଉଠେଇ ନେଇଯିବା ବୋଲି ସମ୍ବଲପୁର ମ୍ୟୁନିସିପାଲ କର୍ପୋରେସନ ଏସ୍ଏମ୍ସି ଆୟୁକ୍ତ ବେଦଭୂଷଣ ସୂଚନା ଦେଇଛନ୍। ଏଥିଲାଗି ଆବାକେଲ୍ ଟୋଇଂ ଭେହିକିଲ୍ ସମ୍ବଲପୁର ପହଞ୍ଚବା ବୋଲି ଏସ୍ଏମ୍ସି ତରଫରୁ ସୂଚନା ଦିଆଯାଇଛି। କିନ୍ତୁ ଜଣାଯାଇପାରେ ଯେ ରାସ୍ତା ଉପରେ ବେଆଇନ ଗାଡ଼ି ପାର୍କିଂ ଲାଗି ରାସ୍ତା ସାଙ୍କୁର ହେବା ସହିତ ଯା ଆସି ଅସୁବିଧା ହେଉଛି ଆର୍ ଦୁର୍ଘଟଣା ଘଟୁଛି। ପଶ୍ଚିମ ଓଡ଼ିଶାର ବଲାଙ୍ଗୀର କଳାହାଣ୍ଡି ସୋନପୁର ବୌଦ୍ଧ ସହିତ ରାଜ୍ୟର କେତେ ଜାଗାନୁ ଆଜି ଘଡ଼ଘଡ଼ି ସାଙ୍ଗେ ହାଲକା ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଅନୁମାନ କରାଯାଇଛି। ଗଲାକାଲି ବେଳେବୁଡ଼େ ପଶ୍ଚିମ ଓଡ଼ିଶାର କେତେ ଜାଗାନ ଘଡ଼ଘଡ଼ି ସହିତ ବର୍ଷା ହୋଇଯାଇଛି। ସିଆଡ଼େ ଓଡ଼ିଶାର ଭିତରିଆ ଇଲାକା ନ ତାତି ବଢ଼ୁଥିବାର ବେଳେ ଏବେ 28 ତାରିଖ ତାତି ଆର୍ ବଢ଼ବା ବୋଲି ପାଣିପାଗ କେନ୍ଦ୍ର ତରଫ ଅନୁମାନ କରାଯାଇଛି। ଏଥିନେଇ ଆଞ୍ଚଳିକ ଖବର ଶେଷ ହେଲା। ଆର ବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।